قول
ها؟
سرطة فورس وعاد فورس ودف مهد بچارا نانگرین انگرین انگرین تیت سام نسری آسای بھگوان گرپتی ننتا کچیت بھگوان گرا بسم سندر لیڑا تو آرم بھول چی کلیم بات کرتی لکم دی देवता माने भगवान को स्तुति कले प्रथम द्वितीय अध्याय गर्भ गर्भ स्तुति तापर भगवान कर आविर्भाव जन्म होता से समय भगवान शंख चक्र गदा बदमा थी चतुर्भुज आविर्भाव कंसर मंदिर ତେଣୁ ସେଠି ଯେତେବେଳେ ଆବିର୍ଭାବ ହେଉଛନ୍ତି ସେଠି ଦେବକୀ ଏବଂ ବସୁଦେବ ଭଗବାନଙ୍କର ସ୍ତୁତି ସବୁ କରୁଛନ୍ତି ଭଗବାନଙ୍କର ରୂପ ଦେଖିକିରି ଅଦ୍ଭୁତ ରୂପ ତେଣୁ ତାଙ୍କ ସବୁ ସ୍ତୁତି କଲେ ସ୍ତୁତି କଲା ପରେ ମା ଦେବକୀ ତାଙ୍କୁ କହିଲେ ଯେ ତୁମେ ଏ ଚତୁର୍ଭୁଜ ରୂପରେ ଭଗବାନ ରୂପରେ ଆବିର୍ଭାବ ହେଲେ ଲୋକମାନେ ମୋତେ ଥଟ୍ଟା କରିବେ ଇଏ ପୁଣି ଦେବକୀ ପୁଣି ଭଗବାନଙ୍କୁ ଜନ୍ମ ଦେଇଛନ୍ତି ତେଣୁ ଏବଂ କଂସ ବିଶେଷ ଭାବରେ ତୁମର ଶତ୍ରୁ ହୋଇକରି ତୁମକୁ ହତ୍ୟା କରୁଛି ସେ ହତ୍ୟା କରିବା ପାଇଁ ଉଦ୍ୟମ କରୁଛି ମୋର ଛଅଟା ପିଲାକୁ ମାରିସାରିଲାଣି ସେ ତେଣୁ ତୁମେ ଛୋଟ ପିଲା ହେଇଯା ତେଣୁ ଭଗବାନ ସେଇ ରୂପରେ ଛୋଟ ପିଲା ହେବା ପୂର୍ବରୁ ସେ କହୁଛନ୍ତି ଯେ ତମେ ପୂର୍ବ କାଳରେ ସାଙ୍କ ଅନୁଧରେ କୃଷ୍ଣୀ ଥିଲ ଏବଂ ସିଏ ଥିଲେ ପିତା ଥିଲେ ସୁତପା ତମେ ବହୁତ ବର୍ଷ କାଳ ତପସ୍ୟା କଲ 12,000 ବର୍ଷ କାଳ ତପସ୍ୟା କରିକିରି ମୋତେ ମୁଁ ଯେତେବେଳେ ତମ ପାଖରେ ଆବିର୍ଭାବ ହେଲେ ସେତେବେଳେ ତମେ ମୋତେ ପୁତ୍ର ରୂପରେ କାମନା କରିଥିଲ ସେଥିପାଇଁ ମୁଁ ତମର ପୁତ୍ର ରୂପରେ ଆସିଥିଲି ତମ କୃଷ୍ଣୀ ଗର୍ଭ ପ୍ରଥମେ ମୋର ନାମ ଥିଲା କୃଷ୍ଣୀ ଗର୍ଭ ତାପରେ ତମେ କଶ୍ୟପ ଏବଂ ଦେବକୀ ହିସାବରେ ଆସିକିରି ମୋତେ ମୁଁ ତୁମ ପୁତ୍ର ରୂପରେ ଆସିଥିଲି ବଳି ବାମନ ରୂପରେ ଏବଂ ବଳି ମହାରାଜକୁ ତାଙ୍କଠାରୁ ତ୍ରିଲୋକକୁ ଉଦ୍ଧାର କରିକିରି ପୁରନ୍ଦରକୁ ବା ଇନ୍ଦ୍ରକୁ ପ୍ରଦାନ କରିଥିଲି ଏବଂ ବର୍ତ୍ତମାନ ମୁଁ ତୁମର ତୃତୀୟ ଥର ପାଇଁ ପ୍ରଥମ ପୁତ୍ର ରୂପରେ ତେଣୁ ମୁଁ ଯଦିଓ ସାମାନ୍ୟ ବାଳକ ବଳି ହେଇଯିବି ମନୁଷ୍ୟ ବାଳକ ବଳି ହେଇଯିବି କିନ୍ତୁ ତମେ ମୋତେ ନେଇକିରି ଯଦି ଭୟ କରୁଛ ତମେ ମୋତେ ନେଇକିରି ନନ୍ଦବ୍ରଜରେ ଛାଡ଼ିଦେଇ ଆସ ତେଣୁ ଏ କହିକିରି ଭଗବାନ ପୁଣି ଛୋଟ ରୂପ ସେଇଟା ବର୍ଣ୍ଣନା କରାଯାଇଛି ଭଗବାନଙ୍କର ସେ ଯେଉଁ ଜନ୍ମଭୂମିଟା ଜନ୍ମ ରୂପଟା ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟ ସେଇଟା ବର୍ଣ୍ଣନା କରାଯାଉଛି ଯେ ତମ ଭୂତ ବାଳକମ୍ ଅମ୍ବୁଜେ କ୍ଷଣ ଚତୁର୍ଭୁଜଂ ଶଙ୍ଖ ଗଦା ୟୁଧା ଗଦାତ୍ ୟୁଧାୟ ହୃଦମ୍ ଶ୍ରୀବତ୍ସ ଲକ୍ଷ୍ମଣ ଗଳସୋହି କୌସ୍ତୁଭଂ ପୀତାମ୍ବର ସାନ୍ଦ୍ର ପୟୋଧ ସୌଭଗମ୍ ଭଗବାନ ଅଦ୍ଭୁତ ବାଳକ ରୂପରେ ଅମ୍ବୁଜେ କ୍ଷଣ ଅମ୍ବୁଜେ କ୍ଷଣ କହିଲେ ବହୁତ ସୁନ୍ଦର ଚକ୍ଷୁ ପଦ୍ମଲୋଚନ ଭଳି ରହିଛନ୍ତି ଏବଂ ତାଙ୍କର ଚାରି ଭୁଜ ଶଙ୍ଖ ଚକ୍ର ଗଦା ପଦ୍ମ ଆଦି ଆୟୁଧ ଧାରଣ କରିଛନ୍ତି ଶ୍ରୀବତ୍ସ ଲକ୍ଷ୍ମଣ ପକ୍ଷରେ ତାଙ୍କର ଶ୍ରୀବତ୍ସ ଲକ୍ଷ୍ମୀ ଚିହ୍ନ ଅଛନ୍ତି ଗଳସୁଭ ବି କୌସ୍ତୁଭ କୌସ୍ତୁଭମ୍ ଗଳାରେ କୌସ୍ତୁଭ ମାଳ ଏବଂ ପୀତାମ୍ବର ସାନ୍ଦ୍ର ପୟୋଧ ସୌଭଗମ୍ ପୀତାମ୍ବର ଧାରଣ କରିଛନ୍ତି ଏବଂ ସାନ୍ଦ୍ର ପୟୋଧ ସୌଭଗମ୍ ତାଙ୍କ ଶରୀର ରଙ୍ଗ ହେଉଛି ଶ୍ୟାମବର୍ଣ୍ଣ ଏଇଭଳି ଭାବରେ ଭଗବାନଙ୍କର ଆବିର୍ଭାବ ହୋଇଛନ୍ତି ତେଣୁ ତାପରେ ସେ ମାନବ ପିଲା ଭଳି ସାମାନ୍ୟ ବାଳକ ଭଳି ହେଇଯାଇଛନ୍ତି ତେଣୁ ଏ ଯେତେବେଳେ ହେଇଯାଇଛନ୍ତି ସେତେବେଳେ ବସୁଦେବ ଦେବକୀ ଏମାନଙ୍କ ସବୁ ହାତରେ ବେଡ଼ି ପଡ଼ିଛି ବା ଶୃଙ୍ଖଳା ବା ବନ୍ଦୀ ହେଇଛନ୍ତି ସେମାନେ ତେଣୁ ସେସବୁ ଶୃଙ୍ଖଳା ସବୁ ଖୋଲିଯାଇଛି ଯାହା ସବୁ ବନ୍ଧା ହେଇଥିଲା ତାଙ୍କ ହାତ ଗୋଡ଼ ସବୁ ବସୁଦେବଙ୍କର ଖୋଲିଗଲା ଭଗବାନ ଯେତେବେଳେ ଭଗବାନଙ୍କୁ ଯେତେବେଳେ ସେ ଧାରଣ କରିବା ପାଇଁ ବସିଛନ୍ତି ସେ ସମୟରେ ସବୁ ସେ ବନ୍ଧନ ମୁକ୍ତ ହେଇଗଲେ ଏବଂ ରାତି 12ଟାରେ ଭଗବାନଙ୍କ ଆବିର୍ଭାବ ହେଇଛି। କେଉଁ ମାସରେ? ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ। ତେଣୁ ସେତେବେଳେ ସମସ୍ତ ପ୍ରହରୀମାନେ ସବୁ ଶୋଇପଡ଼ିଛନ୍ତି ଏବଂ ଯେତେ କଂସର ବନ୍ଦୀଶାଳାରେ ଯେତେ ସବୁ କବାଟପଟ ସବୁ ଲାଗିଥିଲା, ତାଲାଫଲା ପଡ଼ିଥିଲା, ସବୁ ଖୋଲିଗଲା। ଯେମିତି ଆଲୋକର ସୂର୍ଯ୍ୟର ଆବିର୍ଭାବରେ, ସୂର୍ଯ୍ୟଙ୍କର ଉଦୟରେ ଅନ୍ଧକାର ନାଶ ହେଇଯାଏ, ସେଇଭଳି ଭାବରେ ଭଗବାନଙ୍କର ଆବିର୍ଭାବରେ ସବୁକିଛି ବନ୍ଧନ ତୁଟିଗଲା। ତେଣୁ ବସୁଦେବ ତାଙ୍କୁ ନେଇକିରି ନନ୍ଦ ଗୋପକୂଳରେ ନେଇକିରି ଛାଡ଼ିକିରି ଆସିଲେ। ସେଠି ନନ୍ଦ ମହାରାଜ ଏବଂ ଯଶୋଦା ରାଣୀଙ୍କର ପୁତ୍ର ହିସାବରେ ଭଗବାନ ଜନ୍ମଗ୍ରହଣ କରିଥିଲେ ଏବଂ ଯଦିଓ ସେଠି ଭଗବାନ ଥିଲେ କିନ୍ତୁ ସିଏ ବସୁଦେବ ତାଙ୍କୁ ଦେଖିପାରିଲେନି। ସେଠି ଗୋଟେ କନ୍ୟାକୁ ଦେଖିଲେ, ଜାଁଳା ସନ୍ତାନ ଜନ୍ମ କରିଥିଲେ ଯଶୋଦା। ତେଣୁ ସେ କନ୍ୟାକୁ ଆଣିଲେ ଏବଂ ସେ ନିଜର କୃଷ୍ଣଙ୍କୁ ସେଠି ଶୁଆଇ ଦେଲେ ଯଶୋଦାଙ୍କର ସୂତିକା ଗୃହରେ। ତେଣୁ ସେ ଯେଉଁ ବସୁଦେବ ଯେଉଁ କୃଷ୍ଣଙ୍କୁ ଆଣିଥିଲେ ଏବଂ ଯଶୋଦାଙ୍କର ଯେଉଁ କୃଷ୍ଣ, ସେ ମିଶିକିରି ଏକ ହେଇକିରି ତାଙ୍କର ସବୁ ଲୀଳା ସବୁ କରିବେ। ତେଣୁ ବର୍ତ୍ତମାନ ଯେତେବେଳେ ବସୁଦେବ ନେଇକିରି ଘରେ ନେଇକିରି ରଖିଲେ, ଯେଉଁ ପହଞ୍ଚିଲେ ମଥୁରାରେ, ସେତେବେଳେ ପୁଣି କଂସ କାରାଗାରରେ ଯେତେବେଳେ ପଶିଲେ ସେତେବେଳେ ସବୁ ପୁଣି କବାଟ ଫାଟ ବନ୍ଦ ହେଇଗଲା ଏବଂ ସେ ପୁଣି ତାଙ୍କର ହାତ ପୋଡ଼ରେ ସବୁ ପୁଣି ଶୃଙ୍ଖଳା ପଡ଼ିଗଲା ଏବଂ ସେହି ସମୟରେ ସେ ପିଲା ଯେଉଁ ଝିଅ କନ୍ୟା ସେ କୁଆଁ କୁଆଁ ସାର ଶବ୍ଦରେ, କନ୍ଦନ ଶବ୍ଦରେ ରକ୍ଷୀମାନଙ୍କର ଯେଉଁ ପ୍ରହରୀମାନଙ୍କର ନିଦ ଭାଙ୍ଗିଲା ଏବଂ ସିଏ ସାଙ୍ଗେ ସାଙ୍ଗେ ଯାଇକିରି କଂସକୁ ଖବର ଦେଲେ। କଂସକୁ ଯେତେବେଳେ ଖବର ଦେଲେ, କଂସ ସେଠୁ ଆସିକିରି, କଂସ ତ ଭୟ କରି ରହୁଥିଲା ବର୍ଷ ବର୍ଷ ଅନେକ ବର୍ଷ ଧରିକିରି, ଦେଖ କେବେ ଦେବଗିରି ଅଷ୍ଟମ ଗର୍ଭ ଆସିବ, ଏମିତି ହେଇକିରି ଚିନ୍ତା ଭୟରେ ରହୁଥିଲା। ତାକୁ କହିଥିଲେ ଦିନ ମାନେ ଖାଇଲା ବେଳେ ଭଗବାନ କୃଷ୍ଣଙ୍କୁ ସେ ଚିନ୍ତା କରୁଥିଲା, ଋଷିକେଶଙ୍କୁ ଚିନ୍ତା କରୁଥିଲା, ଚାଲିଲା ବେଳେ ଚିନ୍ତା କରୁଥିଲା, ବସିଲା ବେଳେ ଚିନ୍ତା କରୁଥିଲା, ଶୋଇଲା ବେଳେ ଚିନ୍ତା କରୁଥିଲା, ସବୁବେଳେ ସେ ଅପଶ୍ୟତ ତନ୍ମୟ ଜଗତ ଭଗବାନଙ୍କୁ ମାନେ କୃଷ୍ଣ ଭଗବାନ ବୋଲି ତ ସେ ଜାଣୁଥିଲା, ସେ କହୁଥିଲା କେମିତି ମୁଁ ଆକୁ ମାରିବି ମୋର ଶତ୍ରୁ। ତ ସବୁ ଋଷିକେଶ ବୋଲି କୃଷ୍ଣଙ୍କ ଭଳି ସବୁକିଛି ତାଙ୍କୁ ପ୍ରତୀୟମାନ ହେଉଥିଲା। ତେଣୁ ଯେତେବେଳେ କଂସ ବର୍ତ୍ତମାନ ଶୁଣିଲା ଯେ ମୋର ଅଷ୍ଟମ ଗର୍ଭ ଆସିଯାଇଛି, ତେଣୁ ସେତେବେଳେ ସେ ସାଙ୍ଗେ ସାଙ୍ଗେ ଦୌଡ଼ିଲା, ବାଟିରେ ମଧ୍ୟ କେତେବେଳେ ବି ପଡ଼ିଯାଉଛି ଭୟରେ। ଯାଇ ପହଞ୍ଚିକି ଯେତେବେଳେ ଦେଖିଲା କନ୍ୟା ଜାତ ହେଇଛି, ଦେବକୀ ବସୁଦେବ ବହୁତ ତମ ଅନୁଭବ କଲେ, କହିଲେ ଇଏ ତମର ଶତ୍ରୁ ନୁହଁ, ଇଏ ଦୁଇଜଣ କନ୍ୟା ଆଉ ପୁତ୍ର ନୁହଁ, ଏମିତି କହିକି ଯେତେବେଳେ ଯେତେ ଯାହା କହିଲେ ମଧ୍ୟ ସେ ଆଉ ଶୁଣିଲାନି। ତେଣୁ ତାଙ୍କୁ କ'ଣ କଲା, ସେ କନ୍ୟାକୁ ନେଇକିରି ମାରିବା ପାଇଁ ଯେତେବେଳେ ବସିଛି, ଯେମିତି ଅନ୍ୟ ଛଅଟି ପିଲାଙ୍କୁ ମାରିଥିଲା ସେତେବେଳେ ମାରିବା ପାଇଁ ବସିଛି, ସେତେବେଳେ ସେ କନ୍ୟାଟି ତାଙ୍କ ହାତରୁ ଚାଲିଯାଇକିରି ଦଶପୂଜା ମୂର୍ତ୍ତି ରୂପରେ ଦୁର୍ଗା ରୂପରେ ପ୍ରକାଶ ହେଇକି ସେ କହିଲେ, ତୁ ଏ ଯେଉଁ ବାପା ଚାଷ ସବୁ କାଟୁଛୁ ଶୁଭମ କର, ତୋର ଶତ୍ରୁ ଅନ୍ୟ ଜାଗାରେ ଜନ୍ମଗ୍ରହଣ କରିଛନ୍ତି ଆଉ ତୁ ଯେଉଁ ସବୁ ପାପ କରୁଛୁ, ସବୁ ଅଧର୍ମ କରୁଛୁ, ସେ ସବୁ ବନ୍ଦ କର, ହତ୍ୟା କରୁଛୁ ସବୁ ସେ ସବୁ ବନ୍ଦ କର, କହିକିରି ଚାଲିଗଲେ। ତେଣୁ ସେଇଠି କୁହାହେଉଛି, ଆୟୁ ଶ୍ରିୟ ଯଶୋଧର୍ମ ଲୋକାନାଂସି ସେବ ଚ ହନ୍ତି ଶ୍ରେୟାଂସି ସର୍ବାଣୀ ପୁଂସ ମହତ ଅତିକ୍ରମ। କଂସ ଯେଉଁଭଳି ଭାବେ ଯେହେତୁ ଦେବକୀ ବସୁଦେବ ଏମାନଙ୍କୁ ସବୁ ଅପମାନନା କରିଥିଲା, ତେଣୁ ତାର ଯେଉଁ ଆୟୁଷ ବହୁତ, ସେ ବ୍ରହ୍ମାଙ୍କଠାରୁ ବହୁତ ବର ପ୍ରାପ୍ତ ହେଇଥିଲା କଂସ, ତେଣୁ ଆୟୁଷ ଶ୍ରୀ କହିଲେ ସୌନ୍ଦର୍ଯ୍ୟ ଯଶ ଧର୍ମ ଏବଂ ଲୋକମାନଙ୍କର ଯେଉଁ ଆଶିଷ ବା ଆଶୀର୍ବାଦ ଯେଉଁ ପ୍ରଦାନ କରାଯାଉଥିଲା, ସବୁକିଛି ହନ୍ତି ଶ୍ରେୟାଂଶି ସର୍ବା, ଯାହା ସବୁ ଶ୍ରେୟ ଜିନିଷ ଅଛି ଭଲ ଜିନିଷ ସବୁ ଥିଲା ତା'ର, ସେସବୁ ନଷ୍ଟ ହେଇଗଲା। କାହିଁକି ନା ପୁଂସ ମହତ ଅତିକ୍ରମ, ଯିଏ ମହତ ବ୍ୟକ୍ତିମାନଙ୍କୁ ଅପରାଧ କରିବ, ନିନ୍ଦା କରିବ, ସେସବୁ ତା'ର ଫଳ ହେବ। ଏଭଳି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଚତୁର୍ଦ୍ଧାରେ, ପଞ୍ଚମ ଅଧ୍ୟାୟରେ ଭଗବାନଙ୍କର ଲୀଳା ସବୁ, ନନ୍ଦଙ୍କର ଆନନ୍ଦ, ନନ୍ଦଙ୍କର ଯେଉଁ ନନ୍ଦ ଉତ୍ସବ ପାଳନ କରାଯାଉଛି, ଯେଉଁଦିନ କି ଆମର ଶିଳ୍ପଉପାଧ ମହାରାଜ ଆବିର୍ଭାବ ହେଇଥିଲେ, ତେଣୁ ସେଠି କୁହାହେଉଛି, ତତ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବ ସମୃଦ୍ଧିବାନ ହରେର୍ ନିବାସ ଆତ୍ମଗୁଣୈର ରମା କ୍ରୀଡ଼ା ନଭୁନ ରୂପ। ତେଣୁ ଏଇ ବୃନ୍ଦାବନରେ ବ୍ରଜରାଜ ନନ୍ଦରାଜଙ୍କର ଭବନରେ ସେଠି ସବୁ ତଥା ଆରୋଗ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମାନ ବ୍ରଜରେ ସବୁକିଛି ସମୃଦ୍ଧି ସବୁକିଛି ଐଶ୍ୱର୍ଯ୍ୟ ଆସି ପହଞ୍ଚିଲା କାହିଁକି ନା ହରେର ନିବାସ ଆତ୍ମଗୁଣୀ ଭଗବାନ ସ୍ୱୟଂ ଏଠି ରହୁଛନ୍ତି ସେ ରହିଛନ୍ତି ଏବଂ ରମା କ୍ରୀଡ଼ା ନବୁନ ରୂପ ଲକ୍ଷ୍ମୀ ମଧ୍ୟ ଭଗବାନଙ୍କ ସେବା କରିବା ପାଇଁ ଲକ୍ଷ୍ମୀ ଯେଉଁଠି ଅଛି ଆଉ ସେଠି ଆଉ ଐଶ୍ୱର୍ଯ୍ୟର କ'ଣ ଅଭାବ ଅଛି ସବୁ ଐଶ୍ୱର୍ଯ୍ୟ ସବୁ ରହୁଛି କିନ୍ତୁ ଭଗବାନଙ୍କର ଯେଉଁ ଲୀଳା ସବୁ ଆରମ୍ଭ ହେଲା ପ୍ରଥମ ଲୀଳା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପୁତନାବଦ୍ଧ ଲୀଳାଟି ପ୍ରଥମେ କହୁଛନ୍ତି ଷଷ୍ଠ ଅଧ୍ୟାୟରେ ପୁତନା ଲୋକବାଳାଗ୍ନି ରାକ୍ଷସୀ ରୁଧିରାସନା ଜିଘାସେ ଆପି ହରେଇ ସ୍ତନ ଦତ୍ତ୍ୱା ବିସର୍ଗତି ପୁତନା ଯିଏକି ଲୋକବାଳାଗ୍ନି ଛୋଟ ପିଲାମାନଙ୍କୁ ସେ ହତ୍ୟା କରିବା ପାଇଁ ପ୍ରସିଦ୍ଧ ପୁତନା ରାକ୍ଷସୀ ରୁଧିରାସନା ରୁଧିରାସନା କହିଲେ ରକ୍ତପାନ କରୁଥିଲା ସେ ରକ୍ତ ପିଉଥିଲା ରୁଧିରାସନା ଏବଂ ଜିଘାସ ଏହା ବି ହରେଇ ଭଗବାନଙ୍କୁ ହରିକୁ ଜିଘାସ ମାରିବା ପାଇଁ ଆସିଥିଲା ସେ କିନ୍ତୁ ସ୍ତନ ଦତ୍ତ୍ୱା ବି ସଦ୍ଗତି କାଳରେ ସ୍ତନରେ କାଳକୁଟ ବିଷୟରେ ବୋଲିକି ଆଣିଥିଲା ଭଗବାନଙ୍କୁ ହତ୍ୟା କରିବା ପାଇଁ କିନ୍ତୁ ଯେହେତୁ ଭଗବାନ ତା'ର ସ୍ତନପାନ କଲେ ତେଣୁ ତାକୁ ମାତାଙ୍କର ସ୍ଥାନ ପ୍ରଦାନ କଲେ ମାତା ଯଶୋଦା ଆଉ ଧାତା ସବୁ ଅଛନ୍ତି କିଳିମ୍ବା ଆଉ ସବୁ ରହିଛନ୍ତି ତାଙ୍କର ଯେଉଁ ସ୍ଥାନ ସେଇ ସ୍ଥାନକୁ ଭଗବାନ ପ୍ରଦାନ କଲେ ତାଙ୍କୁ ତେଣୁ ଉଦ୍ଧବ ତାଙ୍କର ଦ୍ୱିତୀୟ ସ୍କନ୍ଧରେ କହିଛନ୍ତି ବିଦୁରଙ୍କୁ ଯେ କଙ୍ଗବା ଦୟାଳୁ ଶରଣଂ ବ୍ରଜେମ ଆଉ କିଏ ଦୟାଳୁ ବ୍ୟକ୍ତି ଅଛି ଯାହାଙ୍କର ଶରଣରେ ଆମେ ଯିବା ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ମୋତେ କହୁଛନ୍ତି ଯେ କିଂ ପୁନଃ ଶ୍ରଦ୍ଧେୟା ଭକ୍ତିଆ କୃଷ୍ଣାୟ ପରମାତ୍ମନେ ଯଚ୍ଛନ୍ ପ୍ରିୟ ତମଂ କିନ୍ନୁ ରକ୍ତସ୍ତନ ମାତ୍ର ଯଥା ଯେଉଁ ବକି ବା ପୁତନା ଯେ ହଳହଳ ବିଷ ପ୍ରଦାନ କରିକି ସଦ୍ଗତି ଲାଭ କଲା ଆଉ ଯେଉଁମାନେ ଭକ୍ତିର ସହିତ ଶ୍ରଦ୍ଧାର ସହିତ ଭଗବାନ ପରମାତ୍ମାଙ୍କୁ ସବୁକିଛି ପ୍ରିୟତମ ହିସାବରେ ଧରିକି ଗ୍ରହଣ କରିକି ସବୁକିଛି ପ୍ରଦାନ କରୁଛନ୍ତି ତାଙ୍କ ରକ୍ତାସ୍ତନ ମାତ୍ରଙ୍କ କଥା ରକ୍ତା ମାନେ ଯେଉଁମାନେ ଆସକ୍ତ ହେଇକିରି ଭଗବାନଙ୍କ ସହିତ ରତି ଭାବରେ ବହୁତ ପ୍ରେମରେ ତାଙ୍କୁ ସବୁ ସ୍ତନ ପ୍ରଦାନ କରିଛନ୍ତି ଭଗବାନ ସବୁ ଗୋଟେ ବର୍ଷ କାଳ ସବୁ ଛୋଟ ପିଲା ହେଇକି ବିଭିନ୍ନ ତାଙ୍କ ସାଙ୍ଗମାନଙ୍କ ହିସାବରେ ସବୁ ଗୋପୀମାନଙ୍କ ଘରେ ରହିଲେ ନା ସମସ୍ତେ ତାଙ୍କଠୁ ସ୍ତନ ତାଙ୍କଠୁ ସମୟ ସ୍ତନପାନ କରିଛନ୍ତି ତେଣୁ ସେମାନଙ୍କର କ'ଣ ଗତି ହେବ ଆଉ କ'ଣ କହିବା ଉତ୍ତନା ଯିଏକି ହଳହଳ ବିଷ ବୋଳିକିରି ସିଏ ମାତାଙ୍କର ଗତି ଲାଭ କଲେ ଯେଉଁମାନେ ଶ୍ରଦ୍ଧାର ସହିତ ପ୍ରେମର ସହିତ ଭଗବାନଙ୍କୁ ସ୍ଥାନ ପ୍ରଦାନ କରିଛନ୍ତି ଯେଉଁ ମାତାମାନେ ତାଙ୍କ କଥା କ'ଣ କୁହା ଷଷ୍ଠ ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରିକି ସପ୍ତମ ଅଧ୍ୟାୟରେ ଦଶମ ସ୍ଥାନରେ ଶକଟାସୁର ଏବଂ ତୃଣାବର୍ତ୍ତବଦ୍ଧ ଏସବୁ ବର୍ଣ୍ଣନା କରିଛନ୍ତି ଭଗବାନ ଯେତେବେଳେ ତିନି ମାସରେ ହେଲେ କରଲି ଉଠିବା ପାଇଁ ଆରମ୍ଭ କଲେ ସେତେବେଳେ ଯଶୋଦା ମା' ଗୋଟେ ଫେଷ୍ଟିଭାଲ୍ କରିଥିଲେ ବ୍ରାହ୍ମଣମାନଙ୍କୁ ଡାକି ସବୁ କରିଥିଲେ ସେଇଠି ଭଗବାନ କ'ଣ କଲେ ଭଗବାନଙ୍କୁ ସେ ଶୁଆଇ ଦେଇଥିଲେ ଗୋଟେ ଶକଟ ତଳରେ ସେଇଠି ଭଗବାନ ତାଙ୍କ ଛୋଟ ଛୋଟ କୁନି କୁନି ପାଦରେ ଯେତେବେଳେ ବଢ଼େଇ ଦେଇଛନ୍ତି ସେ ଶକଟଟି ଓଲଟି ଯାଇଛି ସେ ପ୍ରକୃତରେ ସେଠି ଜଣେ ଶକଟ ଆଶ୍ରୟ ରହିଥିଲା ଆସିକି ଆଶ୍ରୟ ନେଇଥିଲା ତେଣୁ ସିଏ ମୃତ୍ୟୁବରଣ କଲା ତାପରେ କିଛି ଦିନ ପରେ ଭଗବାନଙ୍କର ଯେତେବେଳେ ମାଆଙ୍କର ସ୍ତନ୍ୟପାନ କରୁଛନ୍ତି ସେ ସମୟରେ ଭଗବାନ ବହୁତ ଭାରି ହେଇଯାଇଛନ୍ତି ବହୁତ ଭାରି ଯେତେବେଳେ ଯଶୋଦା ଆଉ ଉଠିପାରିଲେନି ଧରିପାରିଲେନି ତେଣୁ ସେ ତାକୁ ତଳେ ରଖିଦେଇଛନ୍ତି କୃଷ୍ଣଙ୍କୁ ତେଣୁ ସେହି ସମୟରେ ଗୋଟେ ବିରାଟ ବଡ଼ ଜୋରରେ ପବନ ଆସିକି ତୃଣାବର୍ତ୍ତ ଅସୁର ସେ ଗୋଟେ କ'ଣ ଯେଉଁ ବୁଲେଇ ହେବା ଯେଉଁ ପବନ ଧୂଳି ହେଇକିରି ସେ ଗୁନିବାତ୍ୟା ବେଳେ ଆସିକିରି ତାଙ୍କୁ କୃଷ୍ଣଙ୍କୁ ନେଇକି ପଳେଇ ଯାଇଛି କୃଷ୍ଣଙ୍କୁ ନେଇକିରି ସେଠି ଭଗବାନ ପୁଣି ତାଙ୍କୁ ହତ୍ୟା କରିଛନ୍ତି ତୃଣାବର୍ତ୍ତକୁ ବଦ୍ଧ କରିଛନ୍ତି ଏଇଭଳିଆ ସପ୍ତମ ଅଧ୍ୟାୟରେ ଏସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି ତେଣୁ ଅଷ୍ଟମ ଅଧ୍ୟାୟରେ ଭଗବାନଙ୍କ ନାମକରଣ ବିଷୟରେ ବର୍ଣ୍ଣନା କରାଯାଉଛି ଏ ଶ୍ଳୋକରେ ସେ କଥା କୁହାହେଉଛି ଭଗବାନଙ୍କ ନାମକରଣ ପାଇଁ ବସୁଦେବ ପଠେଇଛନ୍ତି ତାଙ୍କର ଯିଏ ଆଚାର୍ଯ୍ୟ ଗର୍ଗମୁନି ତାଙ୍କୁ ପଠେଇଛନ୍ତି ତେଣୁ ନନ୍ଦଙ୍କର ଗୁରୁ ହେଉଛନ୍ତି ଅଲଗା କିନ୍ତୁ ଯେହେତୁ ଇଏ ଆସିଛନ୍ତି ଗର୍ଗମୁନି ପ୍ରସିଦ୍ଧ ଗର୍ଗ ସଂଗୀତା ରହିଛି ସେ ଯେତେବେଳେ ଆସିଛନ୍ତି ତେଣୁ ତାଙ୍କୁ ସେ କହୁଛନ୍ତି ଏଭଳି ସ୍ତୁତି କରୁଛନ୍ତି, ମହତ୍ ବିଚଳନାଂ ନୃଣାଂ ଗୃହିଣାଂ ଦିନ ଚେତସା। ଆପଣ ମହତ୍ ବ୍ୟକ୍ତିମାନଙ୍କର ଯେଉଁ ବିଚଳନ ବା ଯେଉଁମାନେ ସେ ଯୁଆଡ଼େ ଯାଉଛନ୍ତି ସେଇଟା କ'ଣ ପାଇଁ ଯାଉଛନ୍ତି ନା ନୃଣାଂ ଗୃହିଣାଂ ଦିନ ଚେତସା। ଗୃହୀ ବ୍ୟକ୍ତିମାନଙ୍କର ଯେଉଁମାନେ ଦିନ ଗୃହରେ ରହିକରି ଭଗବାନ ଭୁଲି ଯାଇଛନ୍ତି ସେମାନଙ୍କ ପାଇଁ ତାଙ୍କୁ ଉଦ୍ଧାର କରିବା ପାଇଁ ମହତ୍ ବ୍ୟକ୍ତିମାନେ ମହତ୍ ସାଧୁ ମହନ୍ତ ସ୍ୱଭାବ ବ୍ୟକ୍ତିମାନେ ସବୁ ତାଙ୍କର ଘରକୁ ଯାଉଛନ୍ତି ଏବଂ ନିଶ୍ରେୟ ସାହା ଭଗବାନ ସେଇ ଗୃହୀମାନଙ୍କର ତାଙ୍କର ଶ୍ରେୟ ସାଧନ କରିବା ପାଇଁ ତାଙ୍କର କେମିତି ପ୍ରକୃତ ଉନ୍ନତି ହେବ ପ୍ରକୃତ ମଙ୍ଗଳ କାହା ପ୍ରାପ୍ତ ହେବେ ସେଥିପାଇଁ ସାଧୁ ବ୍ୟକ୍ତିମାନେ ତାଙ୍କର ଗୃହକୁ ଯାଆନ୍ତି। ତେଣୁ ନାନ୍ୟଥା କଳ୍ପତେ କ୍ୱଚିତ୍, କିନ୍ତୁ ଅନ୍ୟ କୌଣସି କାରଣ ନାହିଁ। ଏଇଭଳି ଭାବରେ ନନ୍ଦ ମହାରାଜ ଗର୍ଗମୁନିଙ୍କୁ ସ୍ତୁତି କରି ତାଙ୍କର ପୁଅଙ୍କର ନାମକରଣ କରିବା ପାଇଁ କହିଛନ୍ତି। ତେଣୁ ନାମକରଣ କଥା ଆମେ ଆସନ୍ତାକାଲି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ନାରାୟଣ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାହା ଗୌର ପ୍ରମାନନ୍ଦେ।